ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ବଣ୍ଟନ ବ୍ୟବସ୍ଥା ହିତାଧିକାରୀମାନଙ୍କୁ ତିନି ମାସର ଆଗୁଆ ଚାଉଲ ଦେବାର୍କେ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏପତକ ଚାଉଲ ନାଇଁ ପାଇଥିବାର 40 ଲକ୍ଷ ପରିବାରକେ ଜଲ୍ଦି ଚାଉଲ ଦେବାର୍କେ ପରାମର୍ଶ ଦେଇଛନ୍। ଇ ଶ୍ରମିକ ହିସାବେ ପଞ୍ଜିକରଣ କରିଥିବା ଶ୍ରମିକମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାତେ ସାମିଲ କରବାର୍କେ ପଦକ୍ଷେପ ନିଆଯାଉଛି ବୋଲି ବୈଠକ ସୂତ୍ରରୁ ଜଣାପଡ଼ିଛି। ପଞ୍ଜିକୃତ ହୋଇକରି ବାକି ଥିବା 1,31,000 ଶ୍ରମିକମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାଥି ଜଲ୍ଦି ସାମିଲ କରବାର୍କେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଅଲଗା ରାଜ୍ୟ ରହୁଥିବାର ଇ କେଓ୍ୱାଇସି ବ୍ୟବସ୍ଥାକେ ତ୍ୱରାନ୍ୱିତ କରବାର୍କେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ। ଇତାର ଛଡ଼ା ବୈଠକଟି 1 ନେସନ 1 ରାସନ ବ୍ୟବସ୍ଥା ବାବଦେ ବିଲ୍ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର ଲୋକସେବା ଭବନର ଗଲାକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାରେ ଗୋଟିଏ ସଚିବସ୍ତରୀୟ ବୈଠକ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ରାଜ୍ୟ ଆଉ କେନ୍ଦ୍ର ସରକାରଙ୍କର ଉନ୍ନୟନମୂଳକ ଯୋଜନାର ସଫଳ କାର୍ଯ୍ୟକାରିତା ଲାଗି ସଚିବମାନେ ନିୟମିତ ସମୀକ୍ଷା ଆର୍ ତଦାରଖ କରବାର୍କେ ପରାମର୍ଶ ଦେଇଥିଲେ। ବୈଠକରେ ଭିନ୍ ଭିନ୍ ଯୋଜନାର କାର୍ଯ୍ୟାନ୍ୱୟନ ଅଗ୍ରଗତି ବାବଦେ ଜୋର୍ ଦେବାର ସହିତ 2024-25 ଆର୍ଥିକ ବର୍ଷରେ ବଜେଟ୍ ଅନୁମୋଦନ ଅନୁସାରେ କାର୍ଯ୍ୟକ୍ରମ ଖର୍ଚ୍ଚ ତ୍ୱରାନ୍ୱିତ କରବାର୍କେ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍। ସେନ୍ତା କେନ୍ଦ୍ରୀୟ ଅନୁଦାନଥି କାର୍ଯ୍ୟକାରିତା ଆଉ ଖର୍ଚ୍ଚା ବାବଦେ ବିଲ୍ ଆଲୋଚନା କରାଯାଇଥିଲା। କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫୁ ଭୁବନେଶ୍ୱର ଲୋକସେବା ଭବନ ଆଇବା 10 ଆଉ 11 ତାରିଖ 2 ଦିନ ଆନ୍ତର୍ଜାତୀୟ ଶ୍ରୀଅନ୍ନ ଆଉ ପାରମ୍ପରିକ ହଜିଯାଉଥିବାର ଖାଦ୍ୟ ସମ୍ମିଳନୀ ଆୟୋଜନ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ଭୁବନେଶ୍ୱରଠାରେ ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ସେ କହିଛନ୍ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ଇତି ଓଡ଼ିଶାର ଶ୍ରୀଅନ୍ନ ଆଉ ଐତିହ୍ୟ ଶୀର୍ଷକ ବିଷୟ ଉପରେ ଆଲୋଚନା କରାଯିବାର ସହିତ ଖାଦ୍ୟ ନିରାପତ୍ତା ଆଉ ଚିରନ୍ତନ କୃଷି ପଦ୍ଧତି ଆଉ ହଜିଯାଉଥିବାର ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକେ ତହକାବା। ଇ ସମ୍ମିଳନୀଟି ଶ୍ରୀଅନ୍ନ ଆଉ ଲୋପ ପାଇଯାଉଥିବାର ଫସଲ ଇତାର ପ୍ରକ୍ରିୟାକରଣ ଆଉ ପ୍ରୋତ୍ସାହନ ଆଧାରିତ ଭିନ୍ ଭିନ୍ ବିଷୟବସ୍ତୁକେ ନେଇକରି 11ଟା ଅଧିବେଶନ ହେବା ବୋଲି ସେ କହିଛନ୍। ଭୁବନେଶ୍ୱରନ ଆଇବା 29 ତାରିଖନୁ ସର୍ବଭାରତୀୟ ପୁଲିସ୍ ଡିଜି ଆର୍ ଆଇଜି ସମ୍ମିଳନୀ ହେବା। ଇ ସମ୍ମିଳନୀ ଡିସେମ୍ବର 1 ତାରିଖ ତକ 3 ଦିନ ଧରିକରି ଚାଲ୍ବା। ଇଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆର୍ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ପୁଲିସ୍ ପଦାଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଡିଜି ଆର୍ ବରିଷ୍ଠ ଅଧିକାରୀଙ୍କୁ ମିଶାଇକରି 160 ଜଣ ଆଇପିଏସ୍ ଅଧିକାରୀ ବିଲ୍ ଉପସ୍ଥିତ ରହିବେ। ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ କୁକୁଳାନନ୍ଦ ମଲ୍ଲିକ ବିଭାଗ ତରଫୁ କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ ଯୋଜନାମାନଙ୍କର କାର୍ଯ୍ୟକାରିତା ଆଉ ସୁଫଲ ବାବଦେ ଗଲାକାଲି ସମୀକ୍ଷା କରିଛନ୍। ଭୁବନେଶ୍ୱରର ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନ ହୋଇଥିବା ବୈଠକଟି ମନ୍ତ୍ରୀ ଶ୍ରୀ ମଲ୍ଲିକ ଭିନ୍ ଭିନ୍ ଯୋଜନାତି ଧାରିଜ ଲକ୍ଷ୍ୟର 100% ସଫଳତା ହାସଲ ଲାଗି ଅତ୍କାନୁ ଅତ୍କା କାର୍ଯ୍ୟଦେଶ ଦେବାର ଉପରେ ଜୋର୍ ଦେଇଛନ୍। ପ୍ରାଣୀ କଲ୍ୟାଣ କାର୍ଯ୍ୟକ୍ରମକେ ବ୍ୟାପକ କରବାର୍କେ ଅସହାୟ ପ୍ରାଣୀଙ୍କ ଲାଗି ନୂଆ ଗୋଶାଲା ଆଉ ଆଶ୍ରୟସ୍ଥଳ ପ୍ରତିଷ୍ଠା, ଅତ୍କା ପ୍ରାଣୀ ଆମ୍ବୁଲାନ୍ସର ବ୍ୟବସ୍ଥା, ପଞ୍ଜିକୃତ ସବୁ ଗୋଶାଲାକେ ଅନୁଦାନ ବ୍ୟବସ୍ଥା ସୁନିଶ୍ଚିତ କରବାର୍କେ ମନ୍ତ୍ରୀ ଶ୍ରୀ ନିର୍ଦ୍ଦେଶ ଦେଇଥିଲେ। ଗାଁ ଗହଳିର ଚାଷୀମାନଙ୍କର ପାଖେ ଯୋଜନାର ସୁଫଲ ପହଞ୍ଚାବାର୍କେ ଯୋଜନା ବ୍ୟୟ ବଢ଼ାବାର ଲାଗି ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ କୁମାର ଯାଦବ ସମ୍ବଲପୁରଠାରେ ଆଭାସୀ ଜରିଏ ଧାନଘିନା ବାବଦେ ସମୀକ୍ଷା କରିଛନ୍। ଚାଷୀମାନେ ଯେନ୍ତା କେନ୍ସି ଅସୁବିଧା ନାଇଁ ପାଇକରି ଠିକ୍ ଭାବେ ନିଜର ଧାନ ବିକିପାରବେ ସେ ଉପରେ ଧ୍ୟାନ ଦେବାର୍କେ ଶ୍ରୀ ଯାଦବ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେନ୍ତା ନୂଆପଡ଼ା ଜିଲ୍ଲା ସଦର ମହକୁମାର ସଦ୍ଭାବନା ଗୃହନ ଜିଲ୍ଲା ଖରିଫ 2024-25 ଧାନଘିନା ବିକାଶ କମିଟି ବୈଠକ ହୋଇଯାଇଛି। ଜିଲ୍ଲାନ 17,86,000 କ୍ୱିଣ୍ଟାଲ ଧାନ ଘିନାଯିବା ଲକ୍ଷ୍ୟ ରହିଛି। 26ଟା ପେକ୍ସ 76ଟା ମଣ୍ଡିନ ଧାନ ଘିନ୍ବେ, ସେନ୍ତା 13ଟା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ଘିନ୍ବେ ଆର୍ ସବୁ ମଣ୍ଡିନ ସିସିଟିଭି ଲଗାଯିବାର୍କେ ବୈଠକଟି ନିଷ୍ପତ୍ତି ହୋଇଛି। ଇତାର ଛଡ଼ା ବରଗଡ଼ନ ବିଲ୍ ଜିଲ୍ଲାସ୍ତରୀୟ ଧାନଘିନା କମିଟି ବୈଠକ ହୋଇଯାଇଛି। ଇଥିଲାଗି ଦରକାରୀ ପ୍ରସ୍ତୁତି କରବାର୍ ଲାଗି ସବୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ନିର୍ଦ୍ଦେଶ ଦେବାର ସହିତ ପ୍ରଶାସନର ଆଦେଶ ଖିଲାପ କରୁଥିବାର ଅଧିକାରୀ, ମିଲର ଆଉ ଦଲାଲମାନଙ୍କ ବିରୋଧନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବାର୍ ଲାଗି ଚାଷୀମାନଙ୍କୁ ପ୍ରତିଶ୍ରତି ଦେଇଛନ୍। କଟକ ଏସ୍ସିବି ମେଡିକାଲ କଲେଜ ଆଉ ହସ୍ପିଟାଲର ୟୁରୋଲୋଜି ବିଭାଗର ସହକାରୀ ପ୍ରଫେସର ଡାକ୍ତର ପୀତାମ୍ବର ବେହୁରିଆଙ୍କର ଡେପୁଟେସନ୍କେ ରଦ୍ଦ କରିଦିଆଯାଇଛି। ୟୁରୋଲୋଜି ବିଭାଗର ଆଉଟ୍ଡୋର ରୋଗୀମାନଙ୍କୁ ଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇ ନାହିଁ ଦେବାର ଅଭିଯୋଗର ଅନୁସନ୍ଧାନ କରିକରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦେବାର୍ଥି କେନ୍ସି ଚିକିତ୍ସକ କି କର୍ମଚାରୀ ସ୍ୱାସ୍ଥ୍ୟସେବା ଯୋଗାବାର୍ଥି ଅବହେଳା କଲେ ତାଙ୍କର ବିରୋଧନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫୁ ସତର୍କ କରାଯାଇଛି। এছিনির আঞ্চলিক খবর ইনু শেষ হল আর বেলার আঞ্চলিক খবর শুনিপারে রাতের সাত বাজিকি দুই মিনিট থি জুহার।